ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଲୋକସଭାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିଥିବା କେନ୍ଦ୍ରୀୟ ବଜେଟ୍ 2024-25 ଗଲାକାଲି ଗୃହୀତ ହୋଇଯାଇଛି। 48,21,000 କୋଟିର ଇ ବଜେଟ୍ ବାଚନିକ ଭର୍ତ୍ତି ଗୃହୀତ ହୋଇଥିଲା। ଇତାର ସହିତ କେନ୍ଦ୍ରଶାସିତ ପ୍ରଦେଶ ଜାମ୍ମୁ କାଶ୍ମୀର ବଜେଟ୍ ବିଲ୍ ବାଚନିକ ଭର୍ତ୍ତି ଗୃହୀତ ହୋଇଥିଲା। ବିଧାନସଭାର ଗଲାକାଲି 95,000 କୋଟି ଟଙ୍କା ଲେଖା ଅନୁଦାନ ମଞ୍ଜୁର କରାଯାଇଛି। ଏଇଟା ବାଚନିକ ଭର୍ତ୍ତି ଗୃହୀତ ହୋଇଥିଲା। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇ ଲେଖା ଅନୁଦାନ ବଜେଟ୍ ଗୃହଣ ଉପସ୍ଥାପନ କରିଥିଲେ। ଜାତୀୟ ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣ ଯୋଜନା ନାଟ୍ସ ଯୁଆନ ପିଢ଼ିକେ ଆପ୍ରେଣ୍ଟିସିପ୍ ସୁଯୋଗ ସହିତ ଯୁଡ଼ବାର ଆର୍ ଚାକିରି ଲାଗି ତାଲିମ ଦେବାର ଆଉ ସେମାନଙ୍କୁ ଅତ୍କା ରୋଜଗାର କରବାରକେ ସାହାଯ୍ୟ କରୁଛେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ଶ୍ରୀ ପ୍ରଧାନ ଗଲାକାଲି ନାଟ୍ସ 2.0 ପୋର୍ଟାଲର ଶୁଭାରମ୍ଭ ସହିତ ଡିବିଟି ଜରିଆ ଛାତ୍ରବୃତ୍ତି ବାବଦେ 100 କୋଟି ଟଙ୍କା ଜାରି କରିଛନ୍। ନିଯୁକ୍ତି ସୁଯୋଗକେ ଗତି ଦେବାର ସହିତ ଯୁଆନ ପିଢ଼ିକେ ଭବିଷ୍ୟତ ଲାଗି ପ୍ରସ୍ତୁତ କରବାର ଦିଗେ ଇ ପୋର୍ଟାଲ ଶୁଭାରମ୍ଭ ହୋଇଛି। ରାଇଜେ ଚିହ୍ନଟ କରାଯାଇଥିବା 115 ସହରାଞ୍ଚଳର 2,084 ଜଳାଶୟମାନଙ୍କର ପୁନରୁଦ୍ଧାର ଆର୍ ରକ୍ଷଣାବେକ୍ଷଣ ଲାଗି ଗଲା ଆର୍ଥିକ ବର୍ଷରେ ମୋଟ 407 ପ୍ରକଳ୍ପର ପ୍ରଶାସନିକ ଅନୁମୋଦନ ମିଳିଛି ବୋଲି ଗୃହ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ଗଲାକାଲି ବିଧାନସଭାର ବିଧାୟିକା ସୋଫିଆ ଫିରଦୋସ କରଗୁଟେ ପ୍ରଶ୍ନର ଉତ୍ତର ଦେଇକରି ସେ କହିଛନ୍ ଯେ 2023-24 ଆର୍ଥିକ ବର୍ଷରେ 800 ଜଳାଶୟର ସର୍ଭେ କରାଯାଇଛି। ସେ ଭିତରୁ 29 ଜଳାଶୟର କାମ ସରିଛି। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସିର ସଦସ୍ୟ ଆଉ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ପ୍ରୀତି ସୁଦନଙ୍କୁ ୟୁପିଏସ୍ସିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଆଗନୁ 2022 ନଭେମ୍ବର ମାସେ ସେ ୟୁପିଏସ୍ସିର ସଦସ୍ୟ ହୋଇଥିଲେ। ଇତାର ଆଗନୁ ପ୍ରୀତି ସୁଦନ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଖାଦ୍ୟ ଆଉ ସାଧାରଣ ବଣ୍ଟନ, ମହିଳା ଆଉ ବିକାଶ ଆର୍ ପ୍ରତିରକ୍ଷା ମନ୍ତ୍ରଣାଳୟର ଦକ୍ଷତାର ସହିତ କାମ କରିଛନ୍। ରାଜ୍ୟ ଲଘୁଚାପ ଲାଗି ଲଗାଣ ବର୍ଷାର ପ୍ରଭାବ ଆର୍ ପରବର୍ତ୍ତୀ ପଦକ୍ଷେପ ଲାଗି ଯେନ୍ ସବୁ ଏସ୍ଓପି ରହିଛେ ସେସବୁକେ ଅତ୍କା କ୍ରିୟାଶୀଳ କରିକି ଭିନ୍ ଭିନ୍ ବିଭାଗ ଆଉ ଜିଲ୍ଲାସ୍ତରୀୟ ସମନ୍ୱୟ ରଖିକରି କାମ କରବାରକେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପରାମର୍ଶ ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନ ଗଲାକାଲି ଭିନ୍ ଭିନ୍ ବିଭାଗ ଆର୍ ଜିଲ୍ଲାପାଳମାନଙ୍କର ପ୍ରସ୍ତୁତି ଆଉ ସତର୍କତାମୂଳକ ପଦକ୍ଷେପ ବାବଦେ ସମୀକ୍ଷା କରିକରି ପଞ୍ଚାୟତିରାଜ ଆଉ ପାନୀୟ ଜଳ ବିଭାଗ ତରଫୁ ସମ୍ଭାବ୍ୟ ସ୍ଥିତିନ ସରକାରୀ କୋଠା, ବିଦ୍ୟାଳୟ କୋଠା, ରାସ୍ତା, କଲଭର୍ଟର ନୁକସାନ ହେଲେ ଜଲ୍ଦି ପଦକ୍ଷେପ ନେବାରକେ ଶ୍ରୀ ଆହୁଜା ପରାମର୍ଶ ଦେଇଥିଲେ। ଇତାର ଛଡ଼ା ହୀରାକୁଦ ଆର୍ ରେଙ୍ଗାଲି ଜଳଭଣ୍ଡାର ସହିତ ବୃହତ ମଧ୍ୟମ ଜଳଭଣ୍ଡାରମାନଙ୍କର ଜଳଧାରଣ କ୍ଷମତା ଆର୍ ଏଚ୍ନିର୍ ସ୍ଥିତି ବାବଦେ ଅନୁଧ୍ୟାନ କରାଯାଇଥିଲା। ସ୍ୱାସ୍ଥ୍ୟ ବିଭାଗ ତରଫୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଆଉ ଟିମ୍ ପ୍ରସ୍ତୁତ ରହିବାର ବାବଦେ ବିଭାଗୀୟ ସଚିବ ଆଲୋକପାତ କରିଥିଲେ। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 2024 ଲାଗି ଆବେଦନ ପ୍ରକ୍ରିୟା ମୂଲ ହୋଇଛି। ଏଥିଲାଗି ମେଧାବୀ ଛାତ୍ରଛାତ୍ରୀମାନେ ନିଜର ବିଦ୍ୟାଳୟମାନଙ୍କେ ଆଇବା 8 ତାରିଖ ତକ ଆବେଦନ ଦାଖଲ କରିପାରିବେ। ଅତ୍କା ସୂଚନା ଲାଗି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଡିଆଇଇଟି ଆଉ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସାଙ୍ଗେ ଯୋଗାଯୋଗ କରିପାରିବେ ବୋଲି ଗଣଶିକ୍ଷା ବିଭାଗ ତରଫୁ ସୂଚନା ଦିଆଯାଇଛି। ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ଅଧୀନତି ଥିବା ଭଦ୍ରକ, ପଲାସା ଆଉ ଖୋର୍ଦ୍ଧା ରୋଡ୍ ପୁରୀ ରେଲ ସେକ୍ସନ ଭିତରେ ରେଲ ଲାଇନ୍ ତରାତି ବାଡ଼ା ଦେବା ଲାଗି ରେଲ ମନ୍ତ୍ରଣାଳୟ 275,01,00,000 ମଞ୍ଜୁର କରିଛେ। ବାଡ଼ା ଦିଆଗଲେ ଟ୍ରାକ୍ ପାଖେ ଚରୁଥିବା କି ବୁଲୁଥିବା ଗୃହପାଳିତ ପଶୁ ରେଲ ଲାଇନ୍ ଉପରକେ ନାଇଁ ଯାଇପାରନ୍। ଇତାର ଛଡ଼ା ରେଲପଥ ଅତ୍କା ବ୍ୟକ୍ତି ନିରାପଦ ଟ୍ରେନ୍ ଚଳାଚଳ ସହଜ ହେବା। ରାଜ୍ୟ ଅର୍ଥ ବିଭାଗ ତରଫୁ କର୍ମଚାରୀମାନଙ୍କ ଲାଗି ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥାକେ କଡ଼ାକଡ଼ି କରାଯାଇଛି। କର୍ମଚାରୀମାନେ ସକାଳର 10 ବଜେ ତକ ଆସବାରକେ କୁହାଯାଇଛି। ଇ ନିର୍ଦ୍ଦେଶାବଳୀ ଅନୁସାରେ କର୍ମଚାରୀମାନେ ଅତି କମ୍ଥି 7.5 ଘଣ୍ଟା କାମ କରିବାକେ ନିର୍ଦ୍ଦେଶ ଜାରି କରାଯାଇଛି। ଇ ନିର୍ଦ୍ଦେଶାବଳୀ ଆଇବାକାଲିଠାନୁ ଲାଗୁ କରାଯିବା। ଫି କର୍ମଚାରୀ ଅଫିସ୍ ଛାଡ଼ବାର ସମୟକେ ବାୟୋମେଟ୍ରିକ୍ ଉପସ୍ଥାପନ ରେକର୍ଡିଂ ଡିଭାଇସ୍ଟି ଜଣାବାରକେ ପଡ଼ବା। ସମ୍ବଲପୁର ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଗୋଟିଏ ବୈଠକ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାତି ହୋଇଯାଇଛି। ଏ ବଛର ଘଟିଥିବା ଦୁର୍ଘଟଣା ବାବଦେ ମିଳିତ ପ୍ରବର୍ତ୍ତନ ରିପୋର୍ଟ, ଜାତୀୟ ରାଜପଥ ଆଉ ରାଜ୍ୟ ରାଜପଥର ତିଆରି ଆଉ ମରାମତି, ନକ୍ସାପାଲିନୁ ସିନ୍ଦୁରପଙ୍କ, ପଡ଼ିଆବାହାଲନୁ ଗୋଶାଲା ଆଉ ରେମେଡ଼ନୁ ଅଇଁଠାପାଲି ଛକ ତକ ଜାତୀୟ ରାଜପଥର ବିପର୍ଯ୍ୟସ୍ତ ଅବସ୍ଥା ବାବଦେ ବୈଠକଟି ଆଲୋଚନା ହୋଇଥିଲା। ଲୋକମାନଙ୍କର ଭିନ୍ ଭିନ୍ ସମସ୍ୟାର ସମାଧାନ ସହିତ ଆର୍ଟିଓ ଆର୍ ପୁଲିସ୍ ମିଶିକରି ଅଚାନକ ଯାଞ୍ଚ ଦୁର୍ଘଟଣା ହେଉଥିବା ଇଲାକାମାନଙ୍କେ ସିଗ୍ନାଲ ବୋର୍ଡ ଲଗାବାର ଆର୍ ରାଜପଥମାନଙ୍କର ମରାମତି କରବାର ଲାଗି ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଘୂର୍ଣ୍ଣିବଳୟର ପ୍ରଭାବତି ରାଜ୍ୟ ବର୍ଷା ଜାରି ରହିଛେ। ରାଜ୍ୟର ବହୁତଟି ଜାଗାନ ପାଗ ମେଘୁଆ ରହିକରି ବର୍ଷା ହେଉଛେ। ଇ ଧୀତି ଆଇବା 3 ତାରିଖ ତକ ଜାରି ରହିବା। ଆଜ ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼, କଲାହାଣ୍ଡି, ସୋନପୁର, ବୌଦ୍ଧ ଆର୍ ଝାରସୁଗୁଡ଼ାନ ଜବର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ତରଫ କୁହାଯାଇଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳ 6 ବଜେ 611.85 ଫୁଟ ରହିଛି। ଇ ସମିଆତି ଫି ସେକେଣ୍ଡତି ଜଳଭଣ୍ଡାରକେ 1,75,272 ଘନଫୁଟ ପାଣ୍ଡ ଆସୁଛି। ଏଚିନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।